ଡକ୍ଟର ମାୟାଧର ମାନସିଂହଙ୍କ ରଚିତ ଭ୍ରମଣ କାହାଣୀ ପଶ୍ଚିମ ପଥିକର ଷଷ୍ଠ ଭାଗ। ଡକ୍ଟର ଲଡ୍ଲାମଙ୍କ ଘରେ ସାର୍ବଜନୀନ କ୍ଲବ। ଡକ୍ଟର ଲଡ୍ଲାମ ବିଜ୍ଞାନ କଲେଜର ଅଧ୍ୟାପକ। ତାଙ୍କ ଘରଟି ହେଉଛି ଏକ ସାର୍ବଜନୀନ କ୍ଲବ। ସେହି କ୍ଲବକୁ ନିମନ୍ତ୍ରିତ ହୋଇ ଲେଖକ ଯାଇଥିଲେ। ଡକ୍ଟର ଲଡ୍ଲାମଙ୍କର କନ୍ୟା ପାଛୁଟି ନେଇଥିଲେ। ତାଙ୍କ ଘରେ ରହୁଥିବା ଆଉ ଏକ ତରୁଣୀ ସହିତ ଦେଖା ହେଲା। ସେ ଜଣେ ଜର୍ମାନ ତରୁଣୀ, ଇଂରେଜୀ ଶିକ୍ଷା କରିବାକୁ ଏଡ଼ିନବରା ଆସିଛି ଓ ଡକ୍ଟର ଲଡ୍ଲାମଙ୍କ ଘରେ ରହୁଛି। ଲଡ୍ଲାମଙ୍କ ଘରକୁ ଅତିଥିମାନେ ଆସିଲେ। ଆମେରିକା, ରୁଷିଆ, ଜର୍ମାନୀ, ପୋଲାଣ୍ଡ, ମରିସସ୍, ଭାରତ, ଚୀନ ପ୍ରଭୃତି ଦେଶର ଲୋକ। ଲଣ୍ଡନରେ ସେମାନଙ୍କର ରହଣି, କିଏ କୁଞ୍ଚିତ କେଶ ଓ କିଏ କୃଷ୍ଣକାୟ ନିଗ୍ରୋ, କି ଶ୍ରୁତାଙ୍ଗ, ଚା ପାନ ହେଲା। 100 ଜଣ ଖଣ୍ଡେ ଅତିଥି ଥିଲେ। ଅନେକ ପୁରାତନ ଓ ନୂତନ ଭାରତୀୟ ଛାତ୍ର ଆସିଥିଲେ। ସେମାନଙ୍କ ସହିତ ଲେଖକଙ୍କର ଦେଖା ହେଲା ଓ ପରିଚୟ ମଧ୍ୟ ହେଲା। ଚା ବିସ୍କୁଟ ଖିଆ ହେଲା, ପିଆନୋ ବେହେଲା, ଗୀତ ନାଚ ହେଲା। ଜଣେ ନିଗ୍ରୋ ଇଂରେଜ ଗୀତ ଗାଇଲେ, ଶ୍ୱେତା ଜଣେ ପିଆନୋ ବଜାଇଲେ, ଜଣେ ମିଷ୍ଟ୍ରେସ୍ କ୍ଲବ ଓ ଲାଇବ୍ରେରୀ ସମ୍ବନ୍ଧରେ ଭାଷଣ ଦେଲେ। 11:30 ବେଳକୁ ସମସ୍ତେ ଘରକୁ ଫେରିଲେ। ବିଲାତରେ ଶିଶୁ ଓ ପୋଷ୍ୟପୁତ୍ର ସଂଘ, ଏଠାରେ ନାରୀ ସ୍ୱାଧୀନତା ତାର ଜୀବନର ବିକାଶରେ କୌଣସି ବାଧା ନାହିଁ, ସମାଜ, ପରିବାର ବା ଧର୍ମର। ସେ ପୁରୁଷ ପରି ଯାହା ଇଚ୍ଛା ତାହା ହୋଇପାରେ ଓ କରିପାରେ। ଏ ସମ୍ବନ୍ଧରେ ମୁଁ ବୃହତ୍ତର ବିବରଣୀରେ ଆଲୋଚନା କରିବି, କିନ୍ତୁ ଗୋଟେ କଥା କହି ରଖେ, ସ୍ୱାଧୀନତାକୁ ସମ୍ପୂର୍ଣ୍ଣ ଉପଭୋଗ କରିବା ପାଇଁ ଅନେକ ବିବାହ କରନ୍ତି ନାହିଁ। ସେମାନଙ୍କର ଯୌନ ଜୀବନ କିପରି କଟେ ମୁଁ ଜାଣିନି ବା ଜାଣିବାକୁ ଚେଷ୍ଟା କରିନି, କିନ୍ତୁ ମାତୃଜୀବନ ସେମାନଙ୍କର କିପରି କଟେ ତାହା ଖବରକାଗଜରେ ପଢ଼ି ମୁଁ ଆଶ୍ଚର୍ଯ୍ୟ ହେଲି ଏବଂ ତମେ ମଧ୍ୟ ଆଶ୍ଚର୍ଯ୍ୟ ହେବ। ଇଂଲଣ୍ଡରେ ପୋଷ୍ୟପୁତ୍ର ଗ୍ରହଣ ଲାଗି ଗୋଟିଏ ସୋସାଇଟି ଅଛି। ଏହି ସୋସାଇଟିର କାମ ହେଉଛି ଅନାଥ ଶିଶୁ ଯୋଗାଇବା। ଏବେ ଏହି ସୋସାଇଟି ପ୍ରକାଶ କରିଛି ଯେ ସେମାନେ ଅନାଥ ଶିଶୁ ଯୋଗାଇ ପାରୁନାହାନ୍ତି, କାରଣ ଅସଂଖ୍ୟ ଅବିବାହିତ ମହିଳା ସେମାନଙ୍କର ମାତୃକ୍ଷୁଧାର ନିବୃତ୍ତି ପାଇଁ ଏହି ଶିଶୁମାନଙ୍କୁ ପୋଷିବାକୁ ନେଇଯାଉଛନ୍ତି। ସେମାନେ ବିବାହ କରିବେନି ସତ, କାହାରି ଅଧୀନ ହେବେନି ସତ, କିନ୍ତୁ ଗୋଟିଏ ଗୁଲଗୁଲ ମୁହଁରେ ଦରଟି କଥା ଶୁଣିବାକୁ ଆଉ ନବନୀତ କୋମଳ ହାତର ସ୍ପର୍ଶ ପାଇବା ପାଇଁ ଏମାନେ ଅବରୁଦ୍ଧ ମାତୃସ୍ନେହର ମନ୍ଦାକିନୀ ଧାରା ଢାଳିଦେବେ ନାହିଁ କାହିଁକି। ନାରୀ ଜୀବନର ସୁଖ ଯେ କେବଳ ଦେବାରେ, ତ୍ୟାଗରେ ତାର ପ୍ରମାଣ ଏଇଠି। ଆଶା କରେ ଏହା ପଢ଼ିବା ପରେ ତମର ଶିଶୁପୁତ୍ରଟି ପ୍ରତି ମମତା ଆହୁରି ବଢ଼ିବ। ସାହେବ ଖାଦ୍ୟ ସଙ୍ଗେ ପ୍ରଥମ ପରିଚୟ। ସାହେବମାନେ ଇଂଲଣ୍ଡରେ ସିଝା ଖାଆନ୍ତି, ମସଲାର ବ୍ୟବହାର କରନ୍ତି ନାହିଁ, କେବଳ ଲୁଣ ଓ ଗୋଲମରିଚ ଚୁନା ଦିଆଯାଏ। ମଧ୍ୟାହ୍ନ ଭୋଜନର ଆରମ୍ଭରେ ଏମାନେ ସୁପ୍ ପିଅନ୍ତି, ପ୍ରଥମେ ତରଳ ଖାଦ୍ୟ ଖାଆନ୍ତି, ଏହା ଆମର ତରଳ ଡାଲି ପାଣି ପରି ପାନୀୟ। ଫଳମୂଳ, ସିଝା ମାଂସ ପାଣିକୁ ସୁପ୍ କୁହାଯାଏ। ଏହା ବେଶ ରୁଚିକର ଓ ସ୍ୱାସ୍ଥ୍ୟ ଲାଗି ଉପକାରୀ। ସୁପ୍ ପ୍ରସ୍ତୁତିରେ ରାନ୍ଧୁଣୀକୁ ଆଦୌ ଶ୍ରମ କରିବାକୁ ପଡ଼େ ନାହିଁ, କାରଣ ଅଧିକାଂଶ ଖାଦ୍ୟ ବଜାରରେ ତିଆରି ହୋଇ ବିକ୍ରି ହୁଏ। ଏହି ଖାଦ୍ୟ ସରକାରଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା ଖାଦ୍ୟ। ଘୁଷୁରୀ ମାଂସ ସେମାନେ ପ୍ରାୟ ଖାଆନ୍ତି। ଘୁଷୁରୀ ଭାରତବର୍ଷରେ ଏକ ଘୃଣ୍ୟ ଜୀବ, ଇଂଲଣ୍ଡରେ ଘୁଷୁରୀ ଏକ ପ୍ରିୟ ଜୀବ। ସେମାନଙ୍କର ରନ୍ଧନ ପ୍ରଣାଳୀ ସହଜ। ଭାରତରେ କୁଳବଧୂ ରୋଷେଇ ଘର ଭିତରେ ଜୀବନ ବିତାଇ ଦିଏ। ସେମାନଙ୍କର ଗୋଟିଏ ଖାଦ୍ୟ ଖାଇବା ପରେ ଅନ୍ୟ ଖାଦ୍ୟଟି ଖିଆଯାଏ, ଯାହାଫଳରେ ଖାଦ୍ୟ ନଷ୍ଟର ଉପାୟ ନାହିଁ। ଆମର ଏଠି ଭାରତରେ ଗଦା ଗଦା ଖାଦ୍ୟ ଫିଙ୍ଗା ହୁଏ। ବିଲାତରେ ଭାରତ ସମ୍ବନ୍ଧରେ ଅଜ୍ଞତା। ଭାରତବର୍ଷର କଥା ଏଠା ଖବରକାଗଜରେ ଆଦୌ ବାହାରେ ନାହିଁ। ବଡ଼ଲାଟ ଲାହୋର ବା ବିକାନେର ଦରବାର କଲେ ତାର ବିସ୍ତୃତ ବିବରଣୀ ବାହାରିଲା, କିନ୍ତୁ ଗାନ୍ଧୀ ବା ରବୀନ୍ଦ୍ରନାଥ ବା କଂଗ୍ରେସ କ'ଣ କରୁଛି ତାର କିଛି ହେଲେ ଖବର ଏଠି ଆସେନା। ଏଠାକାର ଲୋକେ ଭାରତବର୍ଷ ସମ୍ବନ୍ଧରେ ଘୋର ଅଜ୍ଞ, ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି କାରଣ ନାହିଁ। କେବଳ ଗାନ୍ଧୀ ବୋଲି ଜଣେ ଲୋକଙ୍କୁ ମତେଇ ଭାରତରୁ ତଡ଼ିବାକୁ ଚେଷ୍ଟା କରୁଛି, ଏହି କଥା ଏଠାକାର ସାଧାରଣ ଲୋକେ ଜାଣନ୍ତି, ଏବଂ ସେହି କାରଣରୁ ଗାନ୍ଧୀ ନାଁ ଚାରିଆଡ଼େ ବ୍ୟାପ୍ତ। ଏଡ଼ିନବର୍ଗ ଗଲାବେଳେ ମୋତେ ଗୋଟେ ବୁଢ଼ା ପଚାରିଲା, ମୁଁ କାଗଜରେ ପଢ଼ୁଥିଲି କି ଜଣେ କିଏ ତମ ଲୋକଙ୍କୁ ବ୍ରିଟିଶ ବିରୁଦ୍ଧରେ ମତଉଥିଲା ପରା, କାହିଁକି ସେ ସେମିତି କରୁଥିଲା, ତମର ସେଥିରେ ଲାଭ କ'ଣ। ଆଉ ଜଣେ ବାଳିକା ଏବେ ରବୀନ୍ଦ୍ରନାଥଙ୍କର ଛବି ମୁଁ ଦେଖେଇଦେବାରେ ପଚାରିଲା, ସେ କ'ଣ ବଞ୍ଚିଛନ୍ତି, ଏ ଘଟଣା ପ୍ରାୟ 3 ବର୍ଷ ସମ୍ବନ୍ଧରେ କ'ଣ ଜାଣନ୍ତି ଜାଣିବ। ମୋତେ ବି ଜଣେ ସ୍ତ୍ରୀ ପଚାରିଲା, ତମେ କ'ଣ ଗୋଟାଏ ସ୍ତ୍ରୀ ବିବାହ ହୋଇଛ, ଅର୍ଥାତ୍ ତାର ଧାରଣା ବୋଧହୁଏ ଆମର ସେଠି ପ୍ରତି ଯୁବକର ଏକାଧିକ ସ୍ତ୍ରୀ ରହିଥାଏ। ବିଲାତରେ ଯୀଶୁ ଓ ଶିଶୁ, ବିଲାତର ଡେ ନର୍ସରୀରେ ସବୁ ରହିଛି। ଶ୍ରମିକ ଜାତିର ଲୋକମାନେ ପିଲାଙ୍କୁ ଏଠି ଛାଡ଼ି କାମକୁ ଯାଆନ୍ତି, ସକାଳ 6:30ରେ ଯାଆନ୍ତି ଏବଂ ସନ୍ଧ୍ୟା 6:30ରେ ଘରକୁ ଫେରନ୍ତି। ପ୍ରତ୍ୟେକ ମାସରେ 6 ପେନ୍ସ ଦେବାକୁ ପଡ଼େ। ଭାରତ ବର୍ଷ ପରି ଲଣ୍ଡନରେ ଝିଅର ପିଲା ହେଲେ ମା ଦେଖାଦେଖି କରେ। ପୋଖତା ଘର ପାଖେଇ ଆସିଲେ ଝିଅ ମା ଘରକୁ ଚାଲି ଆସେ, ନଚେତ୍ ମା ଝିଅ ଘରକୁ ଯାଇ ସେବା କରେ। ସାଧାରଣତଃ ମା ଯାଏ ଝିଅ ଘରକୁ। ପିଲାଙ୍କର ଝାଡ଼ା ମୁତ ପାଇଁ ନେପିସ୍ ବ୍ୟବହାର କରାଯାଏ, ଏବେ ନର୍ସିଂହୋମ୍ ବ୍ୟବହାର କରାଯାଏ। ରବିବାର ଚର୍ଚ୍ଚକୁ ଯିବାକୁ ପଡ଼େ। ଚର୍ଚ୍ଚରେ ସଙ୍ଗୀତ ପ୍ରାର୍ଥନା ହୁଏ। ଯୁବକ ଯୁବତୀ ଚର୍ଚ୍ଚକୁ ପ୍ରାୟ ଯାଆନ୍ତି ନାହିଁ। ଭାରତରେ ଯେପରି ମାସିକ ଦରମା, ଇଂଲଣ୍ଡରେ ସେପରି ସାପ୍ତାହିକ ଦରମା, ସାପ୍ତାହିକ ଦେଣନେଣ। ସୋମବାରଠାରୁ ଶନିବାର ଯାଏ ସବୁଠି କାମ, ଶନିବାର ଉପରଓଳା ଛୁଟି। ସାପ୍ତାହିକ ଟଙ୍କା ପାଇ ସପିଂ ଓ ସିନେମା ଥିଏଟର ଲୋକେ ଯାଆନ୍ତି। ସ୍ତ୍ରୀ ଲୋକମାନେ ଡେଲି ମେଲ୍ ଖବରକାଗଜ ବିକ୍ରି କରନ୍ତି। ସପ୍ତାହରେ 30 ଶିଲିଂ ପାରିଶ୍ରମିକ ପାଆନ୍ତି। ଏଠି ଖବରକାଗଜର ବିକ୍ରି 2 ମିଲିୟନ ବା 20 ଲକ୍ଷ। ମହିଳାମାନେ ବିବାହ ପାଇଁ ଆଦୌ ବ୍ୟଗ୍ର ନୁହନ୍ତି, ସେମାନେ ପୁରୁଷମାନଙ୍କର ସମକକ୍ଷ ହୁଅନ୍ତି। ତେବେ ବିବାହ ପାଇଁ ବୟସର କୌଣସି ବାଧା ନାହିଁ। ଇଂଲଣ୍ଡରେ ଶୀତକାଳ, ଇଂଲଣ୍ଡରେ ଶୀତକାଳରେ ବରଫ ପଡ଼େ। 6-7 ମାସରେ 6 ମାସ ତ 6 ଇଞ୍ଚ ବହଳର ଧଳା ବରଫ ଖଣ୍ଡ, ଯେଉଁଆଡ଼େ ଆଖି ପଡ଼ିବ କେବଳ ଧଳା ବରଫ। ବର୍ଷା କାଳରେ କୁଆପଥର ବର୍ଷା ପରି ବରଫ ବର୍ଷା ହୁଏ। ଶୀତଦିନେ 4:30 ବେଳକୁ ରାତି ହୋଇଯାଏ। ଏଠାରେ ପାର୍ଲାମେଣ୍ଟ ରାତିରେ ବସେ। ନାଚ ଇତ୍ୟାଦି ମଉଜ ତ ରାତି 1-2 ଯାଏଁ ଚାଲେ। ଦିନଯାକ ମେଘୁଆ ସୂର୍ଯ୍ୟକିରଣ ପଡ଼େ। ଇଏ ହେଲା ପଶ୍ଚିମ ଦେଶ, ଇଂରେଜ ବାଳିକାର କରୁଣ କାହାଣୀ। ଏ ଦେଶର ଆଚାର ବ୍ୟବହାର ଯେତେ ପୃଥକ୍ ହେଲେ ମଧ୍ୟ ମନୁଷ୍ୟର ସ୍ୱାଭାବିକ ପ୍ରବୃତ୍ତି ସବୁ ଯେ ସବୁଠି ସମାନ, ତାହା ଏମାନଙ୍କ ସଙ୍ଗେ ମିଶି ସେମାନଙ୍କର ଜୀବନ ଇତିହାସ ଜାଣିଲେ ସହଜରେ ଜଣାପଡ଼ିଯାଏ। ଦିନେ ଖବରକାଗଜରେ 5ଟି ବାଳିକାର କରୁଣ ପତ୍ର ପଢ଼ିଲି। ସେମାନେ ସେମାନଙ୍କର ବା ସେମାନଙ୍କର ସନ୍ତାନମାନଙ୍କର ଜାରଜ ଜୀବନ ବର୍ଣ୍ଣନା କରିଛନ୍ତି। ଓହ କି କରୁଣ ଓ ଜୀବନ୍ତ ସେ ଇତିହାସ! ମୁଁ ତୁମକୁ ଜଣଙ୍କର କଥା ତଳେ ଅନୁବାଦ କରୁଛି। ମୋତେ ଯେତେବେଳେ 19.5 ବର୍ଷ, ମୁଁ ଗୋଟିଏ ଦୋକାନରେ ଚାକିରି ପାଇଲି। ମୋର ମାଲିକ ମୋଠୁ 5 ବର୍ଷ ବଡ଼, ମୋତେ ଚାକିରିରୁ ତଡ଼ିଦେବ ଏଇ ଭୟରେ ତାର ମୋର ସମ୍ବନ୍ଧ ଘଟିଗଲା। 15 ଦିନ ଖଣ୍ଡେ ଭୟରେ ମୁଁ ଆତ୍ମସମର୍ପଣ କଲି ଓ ତାପରେ ସେ ମୋତେ ବାହାର କରିଦେଲା। କେତେ ସପ୍ତାହ ପରେ ଜାଣିଲି ଯେ ମୁଁ ମା ହେବାକୁ ଯାଉଛି। ମୋ ପିଲାକୁ 11 ଦିନ ହେଲାବେଳେ ତାର ବାପା ଆସି ମୋତେ କହିଲା ଯେ ସେ ମାସକ ପୂର୍ବରୁ ଆଉ ଜଣଙ୍କୁ ବିବାହ କରିଛି। ମୁଁ ମୋ ନିଜ ପରିବାରରେ ରହିଲି, କିନ୍ତୁ ସେମାନେ ମୋ ସଙ୍ଗେ କୌଣସି ପ୍ରକାର ସମ୍ପର୍କ ରଖିବାକୁ ଅନିଚ୍ଛା ପ୍ରକାଶ କଲେ। ଦିନେ ରାତିରେ ମୁଁ ଶୋଇବାକୁ ଚେଷ୍ଟା କରୁଥାଏ, କିନ୍ତୁ ପ୍ରତିଥର ଅଶ୍ରୁଧାରା ମୋତେ ବିହ୍ୱଳ କରିପକାଉଥାଏ। ମୁଁ ସେଜରୁ ଉଠିଲି, ମୋର ବାଇବେଲ ବାହାର କଲି ଏବଂ ଈଶ୍ୱର ମୋତେ କ୍ଷମା ଓ ସାହାଯ୍ୟ କରିବେ କି ନାହିଁ ଦେଖିବାକୁ ଚେଷ୍ଟା କଲି। ମୁଁ ଏହି ବାକ୍ୟ ପଢ଼ିବାକୁ ପାଇଲି, ତତେ ଦୀର୍ଘ ଜୀବନ ଦ୍ୱାରା ସନ୍ତୋଷ ଦାନ କରିବି ଓ ତ୍ରାଣ ଶକ୍ତି ଦେଖାଇବି। ସେହି ମୁହୂର୍ତ୍ତରେ ମୁଁ ଦୃଢ଼ ପ୍ରତିଜ୍ଞା କଲି ଯେ ମୁଁ ପ୍ରତି ଶିଶୁର ପ୍ରାପ୍ୟ ମାତୃସେବା ଓ ମାତୃସ୍ନେହ ମୋ ଶିଶୁକୁ ନିଶ୍ଚୟ ଦେବି ଏବଂ ସେଥିପାଇଁ ପ୍ରାଣପାତ କରି ଯୁଦ୍ଧ କରିବି। ସେଥିଲାଗି ମୁଁ ମୋର ସ୍ୱାସ୍ଥ୍ୟର ଆହୁତି ଦେଇଛି। 2 ସପ୍ତାହ ବେକାର ରହିବା ପରେ ମୋର ଭାଗ୍ୟ ଦିନେ ବଦଳିଗଲା। ମୁଁ ଗୋଟିଏ ଚାକିରି ପାଇଲି ଏବଂ MR ଟୋକ୍ଲି ଗୋଟିଏ ସ୍କୁଲରେ ମାହାଳିଆ ପଢ଼ିବାର ସୁବିଧା ମଧ୍ୟ ପାଇଲି। ଭଗବାନ ମୋତେ ଓ ମୋର ଶିଶୁକୁ ଯେ ଏପରି ଦୟା କଲେ, ଏହା ଭାବି ମୁଁ ଆନନ୍ଦରେ ବିହ୍ୱଳ ହୋଇଗଲି। ବର୍ତ୍ତମାନ ସେ ସୁନ୍ଦର ହୋଇ ବଢ଼ିଲାଣି ଏବଂ ମୁଁ ତାକୁ ନେଇ ଗର୍ବ କରେ। ବର୍ତ୍ତମାନ ତାକୁ ନେଇ ମୁଁ ଗତ କଥା ସବୁ ମନେ ପକାଇଲେ ଓ ଏକାଏକା କିପରି ତାକୁ ବଢ଼ାଇ ଆଣିଲି ଭାବିଲେ ମୋର ହୃଦୟ ଈଶ୍ୱରଙ୍କ ପ୍ରତି କୃତଜ୍ଞତାରେ ଭରି ଉଠେ। ଗୋଟିଏ ବାଳିକା ଯୌବନର ଭ୍ରମ ପାଇଁ ସାମାନ୍ୟତମ ସୁଖ ଓ ସୁବିଧାରୁ ବଞ୍ଚିତ ହୋଇଥିଲା। ଦୟାମୟ ଈଶ୍ୱର ତାକୁ ସାହାଯ୍ୟରେ ଉପଯୁକ୍ତ ବିବେଚନା କଲେ। ସନ୍ତାନ ଦାୟିତ୍ୱ ଓ ଜନ୍ମ ନିରୋଧ, ଇଂଲଣ୍ଡରେ ପ୍ରକୃତ ପ୍ରତୀୟ ସ୍ୱପ୍ନ ମାୟା ଓ ମିଥ୍ୟା, ମାତ୍ର କେତୋଟି ମୁହୂର୍ତ୍ତର ଉନ୍ମାଦନା। ତେବେ ସନ୍ତାନ ଦାୟିତ୍ୱ ସେମାନେ ନିଅନ୍ତି। ସନ୍ତାନକୁ ମଣିଷ କରିବାର ଚିନ୍ତା ଯୋଗୁଁ ଅନେକ ବାପା ମା ନିସନ୍ତାନ ରହୁଛନ୍ତି, ପରେ ପିଲା କରୁନାହାନ୍ତି। ବ୍ରହ୍ମଚର୍ଯ୍ୟ ଏମାନେ ଧାରଣ କରନ୍ତି ନାହିଁ। ସାଧାରଣତଃ ବିବାହିତ ପୁରୁଷ ସ୍ତ୍ରୀ ଜନ୍ମ ନିରୋଧ ଲାଗି ନବ ଆବିଷ୍କୃତ ଯନ୍ତ୍ର ସବୁ ବ୍ୟବହାର କରନ୍ତି। ଗାନ୍ଧୀଜୀ ଏସବୁର ଭୟଙ୍କର ଶତ୍ରୁ। ବ୍ରହ୍ମଚର୍ଯ୍ୟ ଅତ୍ୟନ୍ତ କାମ୍ୟ ସାଧନା। ଦମ୍ପତିମାନେ ଜନ୍ମ ନିରୋଧ ଦ୍ୱାରା ବଂଶ କ୍ଷୀଣ କରିବାକୁ ଚାହାନ୍ତି। ଭାରତବର୍ଷରେ ଏହାର ଠିକ୍ ଓଲଟା। ଶ୍ରୋତା ବନ୍ଧୁ, ଏଇଠି ରଖୁଛୁ ଡକ୍ଟର ମାୟାଧର ମାନସିଂଙ୍କର ଭ୍ରମଣ କାହାଣୀ ପଶ୍ଚିମ ପଥିକର ସମ୍ପାଦିତ ରୂପର ଷଷ୍ଠ ଭାଗ।